ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଭୁବନେଶ୍ୱର ଲୋକସେବା ଭବନରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏମ୍ଏସ୍ଏମ୍ଇ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଏମ୍ଏସ୍ଏମ୍ଇ କ୍ଷେତ୍ରରେ ବ୍ୟାପକ ନିଯୁକ୍ତିର ସୁଯୋଗ ଓ ସମ୍ଭାବନା ରହିଛି। ଯୁବଗୋଷ୍ଠୀଙ୍କୁ ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ଅଧିକ ଆକୃଷ୍ଟ କରିବା ପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ନେଇ ମୁଖ୍ୟମନ୍ତ୍ରୀ ବରିଷ୍ଠ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ସବୁ ଜିଲ୍ଲାରେ ଏମ୍ଏସ୍ଏମ୍ଇ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଥିବା ବୈଠକରୁ ଜଣାପଡ଼ିଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକକ ବାତାୟନ ଅନୁମୋଦନ କମିଟି ବୈଠକରେ 4,515 କୋଟି ଟଙ୍କାର 18 ନିବେଶ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଅନୁଗୁଳ, ଗଞ୍ଜାମ, ଯାଜପୁର, ଜଗତସିଂହପୁର, ଖୋର୍ଦ୍ଧା, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ହେବାକୁ ଥିବା ଏହିସବୁ ପ୍ରକଳ୍ପ 8,200 ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଜଣାପଡ଼ିଛି। ଧାମରାସ୍ଥିତ ଅବଦୁଲ କାଲାମ ଦ୍ୱୀପର ଏକୀକୃତ ପରୀକ୍ଷା କେନ୍ଦ୍ରରୁ ଗତକାଲି ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ ମିଜାଇଲ୍ ଅଗ୍ନି 5ର ସଫଳ ପରୀକ୍ଷଣ ହୋଇଛି। ଏହି କ୍ଷେପଣାସ୍ତ୍ରର 1500 କିଲୋଗ୍ରାମ ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବହନର କ୍ଷମତା ରହିଛି। ଉତ୍କ୍ଷେପଣ ସ୍ଥାନଠାରୁ 5,000 କିଲୋମିଟର ପର୍ଯ୍ୟନ୍ତ ଅଗ୍ନି 5 ଲକ୍ଷ୍ୟଭେଦ କରିପାରିବ। ଭୁବନେଶ୍ୱରରେ ଆଜିଠାରୁ 2-ଦିନିଆ ମାନବ ହାତୀ ସହାବସ୍ଥାନ ଆହ୍ୱାନ ଏବଂ ଭବିଷ୍ୟତ ପନ୍ଥା ବିଷୟବସ୍ତୁ ଉପରେ ଏକ ଅନ୍ତର୍ଜାତୀୟ କର୍ମଶାଳାର ଆୟୋଜନ ହେଉଛି। ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଆୟୋଜିତ ହେବାକୁ ଥିବା କର୍ମଶାଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗଦେବେ। କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ମଧ୍ୟ ଉପସ୍ଥିତ ରହିବେ। ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀ ରବିନାରାୟଣ ନାୟକ କେନ୍ଦ୍ରାପଡ଼ା ଗସ୍ତ କରି ବିଭିନ୍ନ ଯୋଜନା ସମ୍ପର୍କରେ ସମୀକ୍ଷା କରିଛନ୍ତି। ସ୍ଥାନୀୟ ସର୍କିଟ୍ ହାଉସ୍ଠାରେ ଆୟୋଜିତ ବୈଠକରେ ପାନୀୟ ଜଳ ପ୍ରକଳ୍ପ, ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଯୁକ୍ତି ଯୋଜନା, ବିକଶିତ ଗାଁ ବିକଶିତ ଓଡ଼ିଶା, ପାନୀୟ ଜଳ ଯୋଗାଣକୁ ସୁଗମ କରିବା ଆଦି ଯୋଜନା ସମ୍ପର୍କରେ ସମୀକ୍ଷା ହୋଇଥିଲା। ଏସ୍ସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ଛାତ୍ର ଡାକ୍ତର ପୁଷନ ମହାପାତ୍ର ନିଟ୍ ମେଡିକାଲ ପିଜି ପ୍ରବେଶିକା ପରୀକ୍ଷାରେ ଦେଶର ଟପର ହୋଇଛନ୍ତି। କଟକ କାଳିଗଳି ଅଞ୍ଚଳର ପୁଷନ ଯୁକ୍ତ 2 ଶେଷ କରିବା ପରେ ଏସ୍ସିବି ମେଡିକାଲ କଲେଜରେ ଏମ୍ବିବିଏସ୍ ପାଠ୍ୟକ୍ରମରେ ନାମ ଲେଖାଇଥିଲେ। ପୁଷନଙ୍କ ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ସଫଳତା ପରେ ପୁଷନ କହିଛନ୍ତି,
ଇଣ୍ଟର୍ଣ୍ଣସିପ୍ ସହିତ ମୁଁ ମୋର ପାଠ ଜାରି ରଖିଥିଲି, କିନ୍ତୁ ଏହି ବର୍ଷ ଜାନୁଆରୀରୁ ଭଲସେ ମାନେ ଡିସାଇଡ୍ କଲି କି ନାଇଁ ଏହି ବର୍ଷ ପରୀକ୍ଷାଟା ଦେବାର ଅଛି ଭଲସେ, ତ ସେଇଠୁ ପଢ଼ାଟା ସିରିୟସ୍ଲି ଷ୍ଟାର୍ଟ ହେଲା। ତାପରେ ଯେତେବେଳେ ଇଣ୍ଟର୍ଣ୍ଣସିପ୍ ସରିଗଲା ମୋର ମାର୍ଚ୍ଚ ଏଣ୍ଡରେ, ଏପ୍ରିଲରୁ ଘରେ ରହିକି ପଢ଼ୁଥିଲି ଭଲସେ। ଆଉ ପ୍ରଥମେ ତ ମୋର ପେରେଣ୍ଟସ୍ ଯିଏକି ବହୁତ ସପୋର୍ଟ କରିଛନ୍ତି, ଆଉ ମୋ ଭଉଣୀ ବି।
ଶିଶୁ ବାଟିକାରେ ନିଯୁକ୍ତ ହେବାକୁ ଥିବା ଶିଶୁ ସେବିକାମାନଙ୍କ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ମାର୍ଗଦର୍ଶିକା ଅନୁସାରେ ଶିଶୁ ସେବିକାମାନେ ବିଦ୍ୟାଳୟରେ ଏକ ସୁସ୍ଥ ବାତାବରଣ ସୃଷ୍ଟି କରିବା ସହ ଶିଶୁଙ୍କ ସୁରକ୍ଷା, ପାଠପଢ଼ା ଏବଂ ଅନ୍ୟାନ୍ୟ ଯତ୍ନ ନେବେ। ପ୍ରତି 30ରୁ 100 ଜଣ ଶିଶୁଙ୍କ ଲାଗି ଗୋଟିଏ ଲେଖାଏଁ ଶିଶୁ ସେବିକା ନିୟୋଜିତ ହେବେ ବୋଲି କୁହାଯାଇଛି। ଓଡ଼ିଶାରୁ ପ୍ରଥମ ଥର ପାଇଁ ଭାରତୀୟ ଖାଦ୍ୟ ନିଗମ ଏଫ୍ସିଆଇ ମାଣ୍ଡିଆ ଉଠାଣ କରିଛି। ରାଜ୍ୟରେ ଉପଲବ୍ଧ ମାଣ୍ଡିଆର ପୁଷ୍ଟି ଓ ଖାଦ୍ୟ ଗୁଣବତ୍ତାକୁ ଦୃଷ୍ଟିରେ ରଖି ଏଫ୍ସିଆଇ ପକ୍ଷରୁ 40,000 ମେଟ୍ରିକ୍ ଟନ୍ ମାଣ୍ଡିଆ ଉଠାଣ ପାଇଁ ନିଷ୍ପତ୍ତି ହୋଇଛି। ଏହିସବୁ ମାଣ୍ଡିଆ କୋରାପୁଟ ଓ ନବରଙ୍ଗପୁର ଭଳି ଆଦିବାସୀ ବହୁଳ ଜିଲ୍ଲାରେ ଉତ୍ପାଦନ ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ 2024-25 ଖରିଫ ଋତୁରେ 64,000 ଉର୍ଦ୍ଧ୍ୱ ଚାଷୀଙ୍କଠାରୁ 75,000 ମେଟ୍ରିକ୍ ଟନ୍ ମାଣ୍ଡିଆ ସଂଗ୍ରହ କରାଯାଇଥିଲା। କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ପକ୍ଷରୁ ଆସନ୍ତା ମାସ 17 ତାରିଖରେ ସାରା ରାଜ୍ୟରେ 2 ଲକ୍ଷ ଚାରା ରୋପଣ କରାଯିବ। ଏ ନେଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ସମୀକ୍ଷା କରିଛନ୍ତି। ଗଞ୍ଜାମ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଭି କୀର୍ତ୍ତିୱାସନଙ୍କ ଅଧ୍ୟକ୍ଷତାରେ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ଡିଜିଟାଲ ସର୍ଭେ, ସୁଗନ୍ଧ ଓ ଅଣସୁଗନ୍ଧଯୁକ୍ତ ସ୍ୱଦେଶୀ ଧାନ ଚାଷ ପାଇଁ ପ୍ରୋତ୍ସାହନ ଆଦି ବିଭିନ୍ନ ଯୋଜନା ଉପରେ ଆଲୋଚନା କରାଯାଇଥିଲା। ଗଞ୍ଜାମ ଜିଲ୍ଲା ସଞ୍ଚୟ ଏବଂ ଆର୍ଥିକ ସେବା ବିଭାଗ ପକ୍ଷରୁ 2 ଆର୍ଥିକ ସାକ୍ଷରତା ଏବଂ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ଉପଖଣ୍ଡର ଚିକିଟି ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଏବଂ କେ ନୂଆଗାଁ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଆୟୋଜିତ ଶିବିରରେ ବିଭିନ୍ନ ସଞ୍ଚୟ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା। ନୂଆପଡ଼ା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଭାରୁଆମୁଣ୍ଡା ଗ୍ରାମ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଜନମନ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୋଟିଏ ଦିନରେ 100ଟି ଗୃହ ପ୍ରବେଶ ହୋଇଛି। ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ କମିଶନର ତଥା ସଚିବ ଗିରିଶ ଏସେନ 3-ଦିନିଆ ରାୟଗଡ଼ା ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ଯୋଜନାର ସମୀକ୍ଷା କରିଛନ୍ତି। ବିହାରର ରାଜଗିରି ହକି ଷ୍ଟାଡିୟମରେ ଆସନ୍ତା 29 ତାରିଖରୁ ସେପ୍ଟେମ୍ବର 7 ପର୍ଯ୍ୟନ୍ତ ପୁରୁଷ ଏସିଆ କପ୍ ହକି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ଏଥିପାଇଁ 18 ଜଣିଆ ଭାରତୀୟ ଦଳରେ ଓଡ଼ିଶାରୁ 3 ଜଣ ସ୍ଥାନ ପାଇଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।